ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆସନ୍ତୁ ସେହି ଜୀବନଦାତାଙ୍କର ପରିଚୟ ପାଇ ଜୀବନରେ ବାସ୍ତବ ଶାନ୍ତି ଓ ମୁକ୍ତି ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଜୀବନ ସାଗର ତୀରେ ସନ୍ଧ୍ୟା ଆସି ନାହିଁ ଯେବେ, ଜୀବନ ସାଗର ତୀରେ ସନ୍ଧ୍ୟା ଆସି ନାହିଁ ଯେବେ, ବିଗତ ଦିନର କଥା ଯେତେ ବସି ମନେ ମନେ ଭାବେ, ବିଗତ ଦିନର କଥା ଯେତେ ବସି ମନେ ମନେ ଭାବେ, ସମର୍ପି ନିଜକୁ ତୁମ ପାଦ ତଳେ, ସମର୍ପି ନିଜକୁ ତୁମ ପାଦ ତଳେ, ମହୋଦଧି ପାରିବେ କେବେ ଜୀବନ ସାଗର ତୀରେ ସନ୍ଧ୍ୟା ଆସି ନାହିଁ ଯେବେ, ଜୀବନ ସାଗର ତୀରେ ସନ୍ଧ୍ୟା ଆସି ନାହିଁ ଯେବେ।
ପ୍ରିୟ ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶୀବା ନିମନ୍ତେ ଆପଣଙ୍କୁ ସ୍ୱାଗତ କରେ। ଆପଣଙ୍କର ସହଯୋଗ ତଥା ମତାମତ ନିମନ୍ତେ ବିଶେଷ ଧନ୍ୟବାଦ। ଆପଣ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବା ନିମନ୍ତେ ଆଗ୍ରହୀ ଥିବାରୁ ଆମେ ମଧ୍ୟ ବିଶେଷ ଖୁସି, ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ। ଆଉ ଯଦି ଆପଣଙ୍କର ପ୍ରାର୍ଥନାର କୌଣସି ବିଷୟ ଥାଏ କିମ୍ବା ଆପଣଙ୍କର ଜୀବନର ଯଦି କିଛି ସାକ୍ଷ୍ୟ ଥାଏ ତାହେଲେ ତାହା ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିପାରିବୁ। ଆପଣ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଅନ୍ୟମାନଙ୍କୁ ଶୁଣାଇବାରେ ସାହାଯ୍ୟ କରନ୍ତୁ ଏବଂ ସେମାନଙ୍କୁ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛି ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ଏହି ସୁଯୋଗରେ ଯେପରି ଆମମାନେ ତୁମର ସ୍ୱର ଶୁଣିବୁ, ତୁମର ବାକ୍ୟ ବିଷୟରେ ଯେପରି ମନୋଯୋଗୀ ହେବ, ଏହି ପ୍ରକାର ହୃଦୟ ତୁମେ ଆମ ପ୍ରତ୍ୟେକଙ୍କୁ ଦାନ କର। ପ୍ରଭୁ, ଆମମାନଙ୍କୁ ଏକ ସରଳ ବିଶ୍ୱାସର ହୃଦୟ ଦିଅ। ଆମମାନଙ୍କ ଜୀବନ ମଧ୍ୟରୁ ସମସ୍ତ ପ୍ରକାର ଅବିଶ୍ୱାସ ସନ୍ଦେହ ତୁମେ ଦୂର କରିଦିଅ। ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ତୁମର ବାକ୍ୟ ମଧ୍ୟ ଦେଇ ଆମମାନଙ୍କ ସହିତ କଥା କୁହ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ପ୍ରତ୍ୟେକ ଜୀବନରେ ତୁମର ଇଚ୍ଛା ଓ ଅଭିମତ ପ୍ରଭୁ ତୁମେ ସଫଳ କର। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କ ଉଦ୍ଧାରକର୍ତ୍ତା ଜୀବିତ ପୁନରୁଦ୍ଧିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆଜି ଆମେ ଏଷ୍ଟର ବିବରଣୀ ପୁସ୍ତକ ତହିଁର 9 ଓ 10 ପର୍ବ ଦୁଇଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ପର୍ବ ଦୁଇଟିର ମୁଖ୍ୟ ପ୍ରସଙ୍ଗ ହେଉଛି ପୁରୀମ୍ ପର୍ବର ପ୍ରତିଷ୍ଠା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ହାମନ୍ର କୁଟଚକ୍ରାନ୍ତର ଶିକାର ହୋଇ ରାଜା ଯେଉଁ ରାଜାଜ୍ଞା ପ୍ରଦାନ କରିଥିଲେ ଯୁହୁଦୀମାନଙ୍କୁ ସମୂଳେ ଉଚ୍ଛିନ୍ନ କରିବା ନେଇ, ତହିଁର ନିରୂପିତ ଦିନ ଅତି ସନ୍ନିକଟ। ମାତ୍ର ରାଜା ହାମନ୍ର ସେହି କୁଟଚକ୍ରାନ୍ତକୁ ଜାଣିବା ପରେ ଯୁହୁଦୀମାନଙ୍କ ସପକ୍ଷରେ ଆଉ ଏକ ନୂତନ ନିୟମ ପ୍ରଣୟନ କରିଥିଲେ, ଯେପରି ଯୁହୁଦୀମାନେ ମଧ୍ୟ ସେମାନଙ୍କର ଆତ୍ମରକ୍ଷା କରିବା ନିମନ୍ତେ ସ୍ୱାଧୀନତା ପାଇପାରନ୍ତି ଓ ସେମାନଙ୍କର ଶତ୍ରୁ ବିରୁଦ୍ଧରେ ଛିଡ଼ା ହୋଇ ସେମାନଙ୍କର ପ୍ରତିରୋଧ କରିପାରନ୍ତି ଓ ସେମାନଙ୍କୁ ବିନାଶ କରିପାରନ୍ତି। ତେବେ ବର୍ତ୍ତମାନ ଯୁହୁଦୀମାନଙ୍କର ସେହି ବଦ୍ଧ ହେବାର ଦିନ ନିକଟବର୍ତ୍ତୀ। ଦେଖନ୍ତୁ, ନଅ ପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, ଏଥିମଧ୍ୟରେ ଅଦର ନାମକ ଦ୍ୱାଦଶ ମାସର ତ୍ରୟୋଦଶ ଦିନରେ ରାଜାଜ୍ଞା ଓ ନିୟମର ସିଦ୍ଧି ସମୟ ନିକଟ ହେଲା, ଅର୍ଥାତ୍ ଯେଉଁଦିନ ଯୁହୁଦୀୟମାନଙ୍କ ଶତ୍ରୁଗଣ ସେମାନଙ୍କ ଉପରେ କର୍ତ୍ତୃତ୍ୱ କରିବାକୁ ଅପେକ୍ଷା କରିଥିଲେ ସେହିଦିନ ଏପରି ବିପରୀତ ଘଟଣା ହେଲା ଯେ ଯୁହୁଦୀୟମାନେ ଆପଣା ଘୃଣାକାରୀମାନଙ୍କ ଉପରେ କର୍ତ୍ତୃତ୍ୱ କଲେ। ସେତେବେଳେ ଯୁହୁଦୀୟମାନେ ଆପଣାମାନଙ୍କ ହିଂସା ଚେଷ୍ଟାକାରୀଗଣ ଉପରେ ହସ୍ତକ୍ଷେପ କରିବାକୁ ଅକ୍ଷସ୍ୱେରସ ରାଜାର ଯାବତୀୟ ପ୍ରଦେଶରେ ଆପଣା ଆପଣା ନଗରରେ ଏକତ୍ରିତ ହେଲେ। ପୁଣି ସେମାନଙ୍କ ସମ୍ମୁଖରେ କେହି ଠିଆ ହୋଇପାରିଲେ ନାହିଁ, କାରଣ ସମୁଦାୟ ଲୋକ ସେମାନଙ୍କ ସକାଶୁ ଭୀତ ହୋଇଥିଲେ। ଯୁହୁଦୀମାନେ ସେହି ଆକ୍ରମଣ ନିମନ୍ତେ ନିଜ ନିଜକୁ ପ୍ରସ୍ତୁତ କରୁଅଛନ୍ତି। ରାଜାଙ୍କର ସେହି ନୂତନ ନିୟମ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଯାଉଅଛି, ତେଣୁକରି ସେମାନେ ନିଜ ନିଜକୁ ରକ୍ଷା କରିବା ନିମନ୍ତେ ଓ ସେମାନଙ୍କ ବିପକ୍ଷ ଶତ୍ରୁମାନଙ୍କର ପ୍ରତିରୋଧ କରିବା ନିମନ୍ତେ ପ୍ରସ୍ତୁତ ହେଉଛନ୍ତି। ଏଠାରେ ଏକ କୌତୁହଳର ବିଷୟ ହେଉଛି ଯେ ଗ୍ରୀକ୍ ଐତିହାସିକ ହେରୋଡଟସ୍ ତାହାଙ୍କର ଐତିହାସିକ ବିବରଣୀରେ ଏହିପରି ପ୍ରକାଶ କରନ୍ତି, ଏହି ଅକ୍ଷସ୍ୱେରସ ଖ୍ରୀଷ୍ଟପୂର୍ବ 480ରେ ସେହି ଗ୍ରୀକ୍ ଅଭିଯାନର ବିଫଳତା ପରେ ଗୃହକୁ ଫେରିଆସିଥିଲେ ଓ ତାହାଙ୍କର ସ୍ତ୍ରୀ ଅର୍ଥାତ୍ ରାଣୀ ଆମେସ୍ତ୍ରିସ୍ ଅତି ଭୟାଳୁ ଥିଲେ। ସେହି ରାଣୀ ନିଶ୍ଚିତ ଭାବରେ ଏଷ୍ଟର ହୋଇଥିବେ ଓ ବାହାର ଲୋକଙ୍କ ଦୃଷ୍ଟିରେ ସେ ଅତି ଭୟାଳୁ ତଥା ସାହସହୀନ ବୋଲି ଜଣାଯାଉଥିଲେ, କିନ୍ତୁ ଏହିସବୁ ସତ୍ତ୍ୱେ ମଧ୍ୟ ସେ ଦୃଢ଼ ପଦକ୍ଷେପ ନେଇ ଆଗେଇ ଗଲେ ଓ ହାମନ୍ର ମନ୍ଦ କାର୍ଯ୍ୟକଳାପକୁ ବିନାଶ କଲେ। ସେ ମଧ୍ୟ ସେହି ସମୟରେ ତାହାଙ୍କର ନିଜ ଲୋକମାନଙ୍କୁ ଶତ୍ରୁହସ୍ତରୁ ଉଦ୍ଧାର କଲେ। ଏଠାରେ ଆମେ ଯୁହୁଦୀୟମାନଙ୍କର ସାହସିକତାର କାର୍ଯ୍ୟକୁ ଲକ୍ଷ୍ୟ କରୁଅଛୁ। ସେମାନେ ସେମାନଙ୍କର ଘୃଣାକାରୀମାନଙ୍କ ଉପରେ କର୍ତ୍ତୃତ୍ୱ କଲେ, ସେମାନଙ୍କର ସମ୍ମୁଖରେ କେହି ଠିଆ ହୋଇପାରିଲେ ନାହିଁ। ଶତ୍ରୁମାନେ ଯୁହୁଦୀୟମାନଙ୍କୁ ଦେଖି ଭୟ କଲେ। ନଅ ପର୍ବର ତିନି ପଦରୁ ଚାରି ପଦ ମଧ୍ୟରେ ଲେଖା ଅଛି, ଆଉ ପ୍ରଦେଶାଧିପତି ଓ କ୍ଷିତିପାଳ ଓ ଶାସନକର୍ତ୍ତା ଓ ରାଜକର୍ମକାରୀମାନେ ଯୁହୁଦୀୟମାନଙ୍କର ସାହାଯ୍ୟ କଲେ, କାରଣ ମର୍ଦ୍ଦକ୍ଷୟ ସକାଶେ ସେମାନେ ତ୍ରାସଯୁକ୍ତ ହୋଇଥିଲେ। ଯେହେତୁ ମର୍ଦ୍ଦକ୍ଷୟ ରାଜଗୃହ ମଧ୍ୟରେ ମହାନ ଥିଲା ଓ ତାହାର ଯଶ ସର୍ବପ୍ରଦେଶରେ ବ୍ୟାପ୍ତ ହେଲା, କାରଣ ସେହି ମର୍ଦ୍ଦକ୍ଷୟ ଉତ୍ତରୋତ୍ତର ମହାନ ହେଲା। ବର୍ତ୍ତମାନ ମର୍ଦ୍ଦକ୍ଷୟ, ଯିଏକି ଯୁହୁଦୀମାନଙ୍କର ଅତି ନିଜର ଅଟନ୍ତି, ସେ ରାଜାଙ୍କ ପକ୍ଷ ହୋଇଛନ୍ତି। ହାମନ୍, ଯିଏକି ଯୁହୁଦୀମାନଙ୍କୁ ବଧ କରିଥାନ୍ତା, ସେ ଆଉ ନାହିଁ। ଯେଉଁ ସିଂହାସନ ଦିନେ ଯୁହୁଦୀମାନଙ୍କୁ ଦୋଷାରୋପ କରିଥିଲା, ତାହା ବର୍ତ୍ତମାନ ସେମାନଙ୍କୁ ସୁରକ୍ଷା ପ୍ରଦାନ କରୁଅଛି। ଈଶ୍ୱରଙ୍କର ସେହି ଅନୁଗ୍ରହର ସିଂହାସନ ଆମମାନଙ୍କୁ ସୁରକ୍ଷା ପ୍ରଦାନ କରିଥାଏ। ପୀଡ଼ିତ ପାଉଲ ରୋମିଓ 8 ପର୍ବର 33-34 ପଦରେ ଏହିପରି ପ୍ରକାଶ କରନ୍ତି, ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କ ବିରୁଦ୍ଧରେ କିଏ ଅଭିଯୋଗ କରିବ? ଈଶ୍ୱର ତ ସେମାନଙ୍କୁ ଧାର୍ମିକ ବୋଲି ଗଣନା କରନ୍ତି, କିଏ ଦଣ୍ଡାଜ୍ଞା ଦେବ? ଖ୍ରୀଷ୍ଟ ଯୀଶୁ ତ ମୃତ୍ୟୁଭୋଗ କଲେ, ବରଂ ସେ ଉତ୍ଥାପିତ ହେଲେ। ସେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି, ସେ ମଧ୍ୟ ଆମମାନଙ୍କ ନିମନ୍ତେ ନିବେଦନ କରୁଅଛନ୍ତି। ଲକ୍ଷ୍ୟ କରନ୍ତୁ, ପାଉଲ କିପରି ତହିଁର ସତ୍ୟତାକୁ ପ୍ରମାଣିତ କରାନ୍ତି। ପ୍ରଥମରେ ସେ କହନ୍ତି ଖ୍ରୀଷ୍ଟ ମୃତ୍ୟୁବରଣ କଲେ, ଦ୍ୱିତୀୟରେ ସେ ପୁନର୍ବାର ମୃତ୍ୟୁରୁ ଉତ୍ଥାପିତ ହେଲେ, ତୃତୀୟରେ ସେ ଏପରିକି ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରିଅଛନ୍ତି, ଓ ଚତୁର୍ଥରେ ସେ ଆମମାନଙ୍କ ନିମନ୍ତେ ନିବେଦନ କରନ୍ତି। ତେଣୁକରି ଏହି ସମସ୍ତ କାରଣରୁ କେହି ହେଲେ ଖ୍ରୀଷ୍ଟ ବିଶ୍ୱାସୀକୁ ଦୋଷାରୋପ କରିପାରିବ ନାହିଁ। ବାସ୍ତବରେ ଏହା କେତେ ଚମତ୍କାର ବିଷୟ! ଆମମାନଙ୍କ ସପକ୍ଷରେ ଜଣେ ଅଛନ୍ତି ଯିଏକି ଆମମାନଙ୍କ ନିମନ୍ତେ ସଦାସର୍ବଦା ଚିନ୍ତା କରନ୍ତି ଓ ଆମମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତି। ଆମମାନଙ୍କ ପରି ପାପୀମାନଙ୍କ ନିମନ୍ତେ ଅନେକ ବିଷୟରେ ସେ ପରିବର୍ତ୍ତନ ଘଟାଇଛନ୍ତି। ସେଥିପାଇଁ ଏବ୍ରି 4 ପର୍ବର 14-16 ପଦରେ ଏହିପରି ଲେଖା ଅଛି, ଅତଏବ ସ୍ୱର୍ଗ ସମୂହ ମଧ୍ୟ ଦେଇ ଗମନ କରିଅଛନ୍ତି ଯେ ଈଶ୍ୱରଙ୍କ ପୁତ୍ର ଯୀଶୁ, ସେ ଆମମାନଙ୍କର ପ୍ରଧାନ ମହାଯାଜକ ହେବାରୁ ଆସ, ଆମେମାନେ ଆମମାନଙ୍କ ବିଶ୍ୱାସ ମତକୁ ଦୃଢ଼ ଭାବରେ ଧାରଣ କରୁ, କାରଣ ଯିଏ ଆମମାନଙ୍କର ଦୁର୍ବଳତାରେ ଆମମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ଅସମର୍ଥ ଆମମାନଙ୍କର ଏପରି ମହାଯାଜକ ନାହାନ୍ତି, ବରଂ ସେ ପାପରହିତ ହୋଇ ଆମ୍ଭମାନଙ୍କ ପରି ସର୍ବତ ଭାବେ ପରୀକ୍ଷିତ ହେଲେ। ଅତଏବ ଆସ, କୃପା ପ୍ରାପ୍ତି ନିମନ୍ତେ ପୁଣି ଉପଯୁକ୍ତ ସମୟରେ ଉପକାରକ ଅନୁଗ୍ରହ ପାଇବା ନିମନ୍ତେ ଆମ୍ଭେମାନେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ। ପ୍ରିୟ ବନ୍ଧୁ, ଆମ୍ଭମାନଙ୍କର ଜଣେ ଉଦ୍ଧାରକର୍ତ୍ତା ଅଛନ୍ତି, ଯିଏକି ଜଗତ ନିକଟରେ ଘୃଣିତ। ତାଙ୍କ ବିଷୟରେ ଅନେକ କିଛି ନିନ୍ଦାର କଥା କୁହାଯାଏ, ଲୋକେ ତାହାଙ୍କ ବିରୁଦ୍ଧରେ ଅନେକ କିଛି କଥା କହନ୍ତି, ମାତ୍ର ସେ ମହିମାନ୍ୱିତ ହୋଇଅଛନ୍ତି ଓ ମହିମାରେ ପରିପୂର୍ଣ୍ଣ। ସେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ। ସେ ମଧ୍ୟ ଦିନେ ଏହି ଜଗତକୁ ପୁନର୍ବାର ଆଗମନ କରିବାକୁ ଯାଉଅଛନ୍ତି। ସେତେବେଳେ ସେ ତାଙ୍କର ବିଶ୍ୱାସୀମାନଙ୍କୁ ଗ୍ରହଣ କରିବେ ଓ ସେମାନଙ୍କ ସହିତ ମିଳିତ ହୋଇ ସେହି ଅନନ୍ତ ରାଜ୍ୟରେ ପ୍ରବେଶ କରିବେ। ଏହା କ'ଣ ଆନନ୍ଦର ବିଷୟ ନୁହେଁ କି? ମାତ୍ର ଆମେ କ'ଣ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ସ୍ଥାପନ କରିଛୁ କି? ଆମେ କ'ଣ ତାହାଙ୍କୁ ନିଜର ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିଛୁ କି? ଆମେ କ'ଣ ସେହି ନୂତନ ନିୟମରେ, ଯାହାକି ଈଶ୍ୱରଙ୍କ ଅନୁଗ୍ରହ, ତହିଁରେ ଭରସା ତଥା ବିଶ୍ୱାସ ସ୍ଥାପନ କରିଛୁ କି? ଧରି ନିଅନ୍ତୁ, ସେହି ଜିହୁଦୀମାନଙ୍କ ମଧ୍ୟରୁ ଯଦି କେହି କହିଥାନ୍ତା, ମୁଁ ରାଜାଙ୍କର ସେହି ନୂତନ ନିୟମରେ ବିଶ୍ୱାସ କରିବା ଆବଶ୍ୟକ ନାହିଁ, ମୁଁ ମୋର ନିଜର ଶକ୍ତିରେ ଓ କୌଶଳରେ ଯଥାସାଧ୍ୟ ଚେଷ୍ଟା କରି ବଞ୍ଚିଯାଇପାରିବି, ମୁଁ ମୋର ନିଜ ନିମନ୍ତେ ଦୁର୍ଗ ନିର୍ମାଣ କରି ନିଜକୁ ରକ୍ଷା କରିପାରିବି, ତାହେଲେ ଚିନ୍ତା କରନ୍ତୁ କ'ଣ ହୋଇଥାନ୍ତା। ସେ ନିଶ୍ଚୟ ମୃତ୍ୟୁବରଣ କରିଥାନ୍ତା, କାରଣ ଯେଉଁ ଜିହୁଦୀମାନେ ରାଜାଙ୍କର ସେହି ନୂତନ ନିୟମରେ ବିଶ୍ୱାସ କଲେ ନାହିଁ, ସେମାନଙ୍କ ନିମନ୍ତେ ମୃତ୍ୟୁ ସୁନିଶ୍ଚିତ ଥିଲା। ଲକ୍ଷ୍ୟ କରନ୍ତୁ, ଜିହୁଦୀମାନଙ୍କୁ ରାଜାଙ୍କର ସେହି ସମ୍ବାଦରେ ବିଶ୍ୱାସ କରିବାକୁ ଥିଲା। ଯଦି ସେମାନେ ଅବିଶ୍ୱାସ କରନ୍ତି, ତାହେଲେ ସେମାନେ କେବେ ହେଲେ ରକ୍ଷା ପାଇପାରିବେ ନାହିଁ। ଠିକ୍ ସେହିପରି ଆମମାନଙ୍କୁ ମଧ୍ୟ ଈଶ୍ୱରଙ୍କର ସେହି ଶୁଭ ସମ୍ବାଦରେ ବିଶ୍ୱାସ କରିବାକୁ ହେବ, ଯାହାକି ସୁଷମାଚାର, କାରଣ ସୁଷମାଚାରର ଅର୍ଥ ଶୁଭ ସମ୍ବାଦ। ପ୍ରଥମ କରିନ୍ଥୀୟ 15 ତିନିରୁ 4 ପଦ ମଧ୍ୟରେ ସଂକ୍ଷେପରେ ଏହି ସୁଷମାଚାର ସମ୍ବାଦକୁ ଦେଖିବାକୁ ମିଳେ। ଦେଖନ୍ତୁ, ସେଠାରେ ଏହିପରି ଲେଖା ଅଛି, କାରଣ ଯେଉଁ ଯେଉଁ ଶିକ୍ଷା ମୁଁ ପାଇଥିଲି ସେଥିମଧ୍ୟରୁ ଏହି ପ୍ରଧାନ ଶିକ୍ଷା ତୁମମାନଙ୍କୁ ପ୍ରଦାନ କରିଥିଲି, ଯଥା ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମମାନଙ୍କ ପାପ ନିମନ୍ତେ ମୃତ୍ୟୁଭୋଗ କଲେ, ସମାଧିପ୍ରାପ୍ତ ହେଲେ, ଶାସ୍ତ୍ର ଅନୁସାରେ ତୃତୀୟ ଦିବସରେ ଉତ୍ଥିତ ହେଲେ। ଈଶ୍ୱର ଏହି ନଷ୍ଟକଳ୍ପ ଜଗତ ନିମନ୍ତେ ଏକ ନୂତନ ନିୟମ ପ୍ରଣୟନ କରିଅଛନ୍ତି। ପୁରୁଷ ଓ ନାରୀ ବିଶ୍ୱାସ ଦ୍ୱାରା ଉଦ୍ଧାରପ୍ରାପ୍ତ ହେବେ, ମାତ୍ର ବ୍ୟବସ୍ଥା ଅନୁଯାୟୀ କ୍ରିୟାକର୍ମ ଦ୍ୱାରା ନୁହେଁ। ଯୋହନ 1:12 ଏହିପରି ଲେଖା ଅଛି, ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍ ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ। ସେହି ପେଣ୍ଟିକଷ୍ଟ ଦିନରେ ପିତରଙ୍କର ମୁଖ୍ୟ ସମ୍ବାଦ ଥିଲା, ସେହି ଖ୍ରୀଷ୍ଟଙ୍କଠାରେ ପାପ କ୍ଷମା ଅଛି। ସୁଷମାଚାର ଯାହାକି ଆଜି ଲୋକମାନଙ୍କୁ ଉଦ୍ଧାର କରେ, ସୁଷମାଚାର ଯାହାକି ଆମମାନଙ୍କ ନିମନ୍ତେ ଜଣେ ସାଧନ କରିଅଛନ୍ତି, ଈଶ୍ୱର ଆମମାନଙ୍କୁ ଏଥିନିମନ୍ତେ କିଛି କରିବାକୁ କହନ୍ତି ନାହିଁ। ମାତ୍ର ଯେଉଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ସେ ଆମମାନଙ୍କ ନିମନ୍ତେ ଉଦ୍ଧାର ସାଧନ କରିଅଛନ୍ତି, କେବଳ ତାହାଙ୍କଠାରେ ବିଶ୍ୱାସ କରିବାକୁ କହନ୍ତି। ସେହି ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ଉଦ୍ଧାର ସାଧନ କରିଅଛନ୍ତି, ତାହାଙ୍କ ଛଡ଼ା ଅନ୍ୟ କାହାଠାରେ ପରିତାଳ ନାହିଁ। ସେଥିପାଇଁ ପ୍ରେରିତ 4:12 ପିତର କହନ୍ତି, ତାହାଙ୍କ ଛଡ଼ା ଆଉ କାହାଠାରେ ପରିତାଳ ନାହିଁ, କାରଣ ଯାହାଦ୍ୱାରା ଆମମାନଙ୍କୁ ପରିତାଳ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଏ ନାହିଁ। ତେଣୁ ଯଦି ଆମେ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ନ କରୁ, ତାହେଲେ ଆମମାନେ ଉଦ୍ଧାର ପାଇପାରିବା ନାହିଁ। ଆପଣ ମନ୍ଦ ଅଭ୍ୟାସ ପରିତ୍ୟାଗ କରିପାରନ୍ତି, ମନ୍ଦତା ପରିତ୍ୟାଗ କରିପାରନ୍ତି, ଆପଣ ଗୀର୍ଜାଗୃହକୁ ଯାଇ ସେଠାରେ ପ୍ରଭୁଙ୍କର ଆରାଧନା କରିପାରନ୍ତି, ଆପଣ ବାପ୍ତିସ୍ମ ଗ୍ରହଣ କରିପାରନ୍ତି, ଆପଣ ପ୍ରଭୁଭୋଜରେ ଅଂଶୀ ହୋଇପାରନ୍ତି, ଆପଣ ପ୍ରଭୁଙ୍କ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରିପାରନ୍ତି। କିନ୍ତୁ ଆପଣ ଯଦି ଖ୍ରୀଷ୍ଟଙ୍କଠାରେ ବା ଖ୍ରୀଷ୍ଟଙ୍କ ସୁଷମାଚାରରେ ବିଶ୍ୱାସ ନ କରନ୍ତି, ତାହେଲେ ଆପଣ କେବେ ହେଲେ ଜୀବନରେ ଶାନ୍ତି ପାଇପାରିବେ ନାହିଁ କି ପାପରୁ ଉଦ୍ଧାର ପାଇପାରିବେ ନାହିଁ। ଯେଉଁ ଜିହୁଦୀମାନେ ରାଜାଙ୍କର ସେହି ନୂତନ ନିୟମ ପ୍ରଣୟନରେ ବିଶ୍ୱାସ କଲେ ନାହିଁ, ସେମାନଙ୍କ ନିମନ୍ତେ କୌଣସି ଭରସା ନଥିଲା। ମାତ୍ର ଯେଉଁ ଜୁହୁଦୀମାନେ ରାଜାଙ୍କର ସେହି ନୂତନ ଆଇନ ପ୍ରଣୟନରେ ବିଶ୍ୱାସ କଲେ ଓ ଗ୍ରହଣ କଲେ, ସେମାନେ ଆନନ୍ଦ ଓ ଉଲ୍ଲାସରେ ପରିପୂର୍ଣ୍ଣ ହେଲେ। ସେମାନଙ୍କ ମନରୁ ମୃତ୍ୟୁର ଭୟ ଦୂର ହୋଇଗଲା, ସେମାନଙ୍କ ମନରୁ ସମସ୍ତ ନୈରାଶ୍ୟତା ଦୂର ହୋଇଗଲା, ସେମାନେ ଶକ୍ତି ଓ ସାହସ ପ୍ରାପ୍ତ ହେଲେ, ଯେହେତୁ ରାଜା ସେମାନଙ୍କର ସପକ୍ଷ ଥିଲେ। ପ୍ରିୟ ବନ୍ଧୁ, ବିଶ୍ୱାସ ହେଉଛି ମୂଳ ବିଷୟ, କାରଣ ଏବ୍ରି 11:6 ଲେଖା ଅଛି, ଆଉ ବିଶ୍ୱାସ ବିନା ତାହାଙ୍କ ସନ୍ତୋଷ ପାତ୍ର ହେବା ଅସମ୍ଭବ, କାରଣ ଈଶ୍ୱର ଯିଏ ଅଛନ୍ତି ଆଉ ସେ ଯିଏ ତାହାଙ୍କ ଅନ୍ୱେଷଣକାରୀମାନଙ୍କର ପୁରସ୍କାରଦାତା, ଏହା ତାହାଙ୍କ ଛାମକୁ ଆସିବା ଲୋକର ବିଶ୍ୱାସ କରିବା ଆବଶ୍ୟକ। ତେବେ ଏହାପରେ ଏହି ଏଷ୍ଟର 9:5-19 ମଧ୍ୟରେ ସେମାନେ କିପରି ସେମାନଙ୍କର ଶତ୍ରୁମାନଙ୍କ ଉପରେ ଜୟଲାଭ କଲେ ଓ ସେମାନଙ୍କୁ ସଂହାର ବିନାଶ କଲେ ତାହା ଲକ୍ଷ୍ୟ କରିବାକୁ ପାରୁ, କିନ୍ତୁ ମୁଁ ସେହିସବୁକୁ ବର୍ତ୍ତମାନ ଆଉ ପାଠ କରିବାକୁ ଯାଉନାହିଁ। ମାତ୍ର ଏତିକି କହିରଖେ ଯେ ଈଶ୍ୱର ଜୟ ପ୍ରଦାନ କରାନ୍ତି, ସେ ସଫଳତା ଦିଅନ୍ତି, ସେ ରକ୍ଷା କରନ୍ତି ଓ ସେ ଆମମାନଙ୍କର ଶତ୍ରୁମାନଙ୍କ ଉପରେ ଆମମାନଙ୍କୁ ଜୟ ପ୍ରଦାନ କରାନ୍ତି, କିନ୍ତୁ ଆମେ ତାହାଙ୍କଠାରେ ବିଶ୍ୱାସ କରି ତାହାଙ୍କ ସମ୍ବାଦ ବା ବାକ୍ୟ ଉପରେ ଦୃଢ଼ ଭରସା ସ୍ଥାପନ କରିବାକୁ ହେବ। 9:20 ଏହିପରି ଲେଖା ଅଛି, ଅନନ୍ତର ମର୍ଦ୍ଧକ୍ଷୟ ଏହିସବୁ ବିଷୟ ଲେଖିଲା ଓ ଅକ୍ଷସ୍ୱେରସ ରାଜାର ନିକଟସ୍ଥ ଓ ଦୂରସ୍ଥ ସକଳ ପ୍ରଦେଶରେ ଥିବା ସମସ୍ତ ଜିହୁଦୀୟମାନଙ୍କ ନିକଟକୁ ପତ୍ର ପଠାଇଲା। ଅନେକ ଲୋକ ଏହି ପ୍ରଶ୍ନ କରନ୍ତି ଯେ କିଏ ଏଷ୍ଟର ବିବରଣୀ ପୁସ୍ତକ ଲେଖିଅଛି। ମୁଁ ବିଶ୍ୱାସ କରେ ଯେ ଏହି ଅଂଶଟି ଅନ୍ତତଃ ପକ୍ଷେ ଏକ ପ୍ରସ୍ତାବ ଦିଏ ଯେ ମର୍ଦ୍ଧକ୍ଷୟ ଏହି ପୁସ୍ତକର ଲେଖକ ଥିଲେ। 9:21-27 ଏହିପରି ଲେଖା ଅଛି, ଆଉ ଯେଉଁ ଦୁଇ ଦିନ ଜିହୁଦୀୟମାନେ ଆପଣାମାନଙ୍କ ଶତ୍ରୁଗଣଠାରୁ ବିଶ୍ରାମ ପାଇଲେ, ପୁଣି ଯେଉଁ ମାସରେ ସେମାନଙ୍କର ଦୁଃଖ ସୁଖରେ ଓ ଶୋକ ମଙ୍ଗଳ ଦିନରେ ପରିଣତ ହେଲା, ପ୍ରତିବର୍ଷ ସେହି ମାସର ସେହି ଦୁଇ ଦିନ ଅର୍ଥାତ୍ ଅଦର ମାସର 14 ଓ 15 ଦିନକୁ ସେମାନେ ଯେପରି ଭୋଜନପାନ ଓ ଆନନ୍ଦର ଓ ପରସ୍ପର ଅଂଶ ଓ ଦରିଦ୍ରମାନଙ୍କ ନିକଟକୁ ଦାନ ପ୍ରେରଣ କରିବାର ଦିନ କରି ମାନିବେ ଏହି ଆଜ୍ଞା ଦେଲା, ତାହେଲେ ଜିହୁଦୀୟମାନେ ଯେପରି ଆରମ୍ଭ କରିଥିଲେ ଓ ମର୍ଦ୍ଧକ୍ଷୟ ଯେପରି ଲେଖିଥିଲା ସେମାନେ ତଦ୍ରୂପ ବ୍ୟବହାର କରିବାକୁ ସମ୍ମତ ହେଲେ। କାରଣ ସମୁଦାୟ ଜିହୁଦୀୟ ଲୋକର ଶତ୍ରୁ ଅଗାଗିୟ ହମଦାଥର ପୁତ୍ର ହାମନ ସେମାନଙ୍କୁ ବିନାଶ କରିବାର ସଂକଳ୍ପ କରି ସେମାନଙ୍କୁ ଲୁପ୍ତ ଓ ବିନାଶ କରିବା ପାଇଁ ପୁର ଅର୍ଥାତ୍ ଗୁଲିବାଣ୍ଟ କରିଥିଲା। ମାତ୍ର ରାଜା ଛାମୁକୁ ଏ ବିଷୟ ଆସନ୍ତେ ସେ ଏହି ଆଜ୍ଞାପତ୍ର ଦେଲା, ହାମନ ଜିହୁଦୀୟମାନଙ୍କ ବିରୁଦ୍ଧରେ ଯେଉଁ ଦୁଷ୍ଟ ସଂକଳ୍ପ କରିଅଛି ତାହା ତାହାର ନିଜ ମସ୍ତକରେ ବର୍ତ୍ତୁ, ପୁଣି ସେ ଓ ତାହାର ପୁତ୍ରମାନେ ଫାଶୀ କାଠରେ ଟଙ୍ଗା ଯାଆନ୍ତୁ। ଏନିମନ୍ତେ ପୁର ନାମାନୁସାରେ ସେହି ଦୁଇ ଦିନର ନାମ ପୁରୀମ୍ ହେଲା, ପୁଣି ସେହି ପତ୍ରର ସକଳ କଥା ସକାଶୁ ଓ ସେ ବିଷୟରେ ଯାହା ସେମାନେ ଦେଖିଥିଲେ ଓ ସେମାନଙ୍କ ପ୍ରତି ଯାହା ଘଟିଥିଲା ତହିଁ ସକାଶୁ ଜିହୁଦୀୟମାନେ ଆପଣାମାନଙ୍କର ଓ ଆପଣା ଆପଣା ବଂଶର ଓ ଜିହୁଦୀ ମତାବଲମ୍ବୀଗଣର କର୍ତ୍ତବ୍ୟ ବୋଲି ଏହା ସ୍ଥିର କଲେ ଯେ ତତ୍ ସମ୍ପର୍କୀୟ ଲିଖିତ ଆଜ୍ଞା ଓ ନିରୂପିତ ସମୟ ଅନୁସାରେ ସେମାନେ ବର୍ଷକୁ ବର୍ଷ ଏହି ଦୁଇ ଦିନ ପାଳନ କରିବେ ଓ କୌଣସି ରୂପେ ତାହା ଲୋପ କରିବେ ନାହିଁ। ଏଠାରେ ଆମେ ପୁରୀମ୍ ନାମକ ଏକ ପର୍ବ ପାଳନର ବିଷୟକୁ ଲକ୍ଷ୍ୟ କରୁଅଛୁ, ଯାହାକି ଏଷ୍ଟରଙ୍କ ସମୟରେ ଜିହୁଦୀମାନେ ସେମାନଙ୍କର ସେହି ବିଜୟର ଦିନକୁ ଓ ସେମାନଙ୍କ ପ୍ରତି ଯାହାସବୁ ଘଟିଥିଲା ସେହିସବୁକୁ ସ୍ମରଣ କରି ସେମାନେ ବିଜୟ ଉଲ୍ଲାସରେ ଓ ମହାନନ୍ଦରେ ଦୁଇ ଦିନ ଧରି ଏହି ପର୍ବ ପାଳନ କରିଥିଲେ। ବର୍ତ୍ତମାନ ମଧ୍ୟ ଜିହୁଦୀମାନେ ଏହି ପୁରୀମ୍ ପର୍ବ ପାଳନ କରନ୍ତି। ଏହା ଏକ ଆନନ୍ଦ ଓ ଉଲ୍ଲାସର ପର୍ବ ଓ ଏହି ପର୍ବ ପାଳନ ସମୟରେ ସେମାନେ ଏଷ୍ଟର ବିବରଣୀ ପୁସ୍ତକଟିକୁ ଅଧ୍ୟୟନ କରି ପର୍ବ ପାଳନ ସମାପ୍ତ କରନ୍ତି। ଯେତେବେଳେ ସେମାନେ ଏହାକୁ ଅଧ୍ୟୟନ କରନ୍ତି ସେତେବେଳେ ସେମାନେ ଏହି ହାମନ ନାମକୁ ଧିକାର କରି ଛେପ ପକାନ୍ତି। ଏହାର ଦ୍ୱିତୀୟ ଦିନ ସେମାନେ ଏକ ଆନନ୍ଦପୂର୍ଣ୍ଣ ସେବାର ଆୟୋଜନ କରି ସମବେତ ହୁଅନ୍ତି, କାରଣ ଏହା ଏପରି ଏକ ପର୍ବ ଥିଲା ଯେଉଁ ପର୍ବରେ ସେମାନେ ଈଶ୍ୱରଙ୍କର ସେହି ଉଦ୍ଧାରର କାର୍ଯ୍ୟକୁ ସ୍ମରଣ କରନ୍ତି, ଯାହାକି ଈଶ୍ୱର ଅବ୍ରାହମଙ୍କୁ ତାହାଙ୍କର କରିଥିବା ପ୍ରତିଜ୍ଞା ଅନୁଯାୟୀ ସାଧନ କରିଅଛନ୍ତି। କାରଣ ଈଶ୍ୱର କହିଥିଲେ, ଯେଉଁମାନେ ତୁମକୁ ଆଶୀର୍ବାଦ କରନ୍ତି ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା, ଓ ଯେଉଁମାନେ ତୁମକୁ ଅଭିଶାପ ଦିଅନ୍ତି ଆମ୍ଭେ ସେମାନଙ୍କୁ ଅଭିଶାପ ଦେବା। ଏହାପରେ 9:28 ଏହିପରି ଲେଖା ଅଛି, ଆଉ ସମସ୍ତ ପୁରୁଷ ପରମ୍ପରାରେ ପ୍ରତ୍ୟେକ ବଂଶରେ ଓ ପ୍ରତ୍ୟେକ ପ୍ରଦେଶରେ ଓ ପ୍ରତ୍ୟେକ ନଗରରେ ସେହି ଦୁଇଦିନ ସ୍ମରଣ ଓ ପାଳନ କରାଯିବ। ପୁଣି ଏହି ପୁରୀମି ଦିନ ଜିହୁଦୀୟମାନଙ୍କ ମଧ୍ୟରୁ ଲୋପ ପାଇବ ନାହିଁ ଓ ସେମାନଙ୍କ ବଂଶ ମଧ୍ୟରୁ ସେହି ଦୁଇ ଦିନର ସ୍ମରଣ ଲୁପ୍ତ ହେବ ନାହିଁ। ଏହି ପ୍ରକାରେ ସେମାନେ ଲିଖିତ ଆଜ୍ଞା ଓ ନିରୂପିତ ସମୟାନୁସାରେ ବର୍ଷକୁ ବର୍ଷ ଏହି ପୁରୀମ୍ ପର୍ବ ପାଳନ କଲେ। ତେବେ ଏହି ପୁରୀମ୍ ପର୍ବର ନାମକରଣ ପୁର ଶବ୍ଦରୁ ହୋଇଅଛି, କାରଣ ହାମନ୍ ସେମାନଙ୍କୁ ବିନାଶ କରିବାର ସଂକଳ୍ପ କରି ସେମାନଙ୍କୁ ଲୁପ୍ତ ଓ ବିନାଶ କରିବା ପାଇଁ ପୁର ଅର୍ଥାତ୍ ଗୁଲିବାଣ୍ଟ କରିଥିଲା। ତେବେ ଏହିଠାରେ ଆମେ ଏଷ୍ଟର ନଅ ପର୍ବଟି ଅଧ୍ୟୟନ କରି ସମାପ୍ତ କଲୁ, ମାତ୍ର ଏହାପରେ ଆମେ ଦଶ ପର୍ବ ମଧ୍ୟକୁ ଯିବା। ଏହି ଦଶ ପର୍ବଟି ଏକ କୌତୁହଳଜନକ ଆଲୋକପାତ କରେ ଓ ଏହି ପୁସ୍ତକଟିକୁ ସମାପ୍ତ କରେ। ଦେଖନ୍ତୁ, ଦଶ ପର୍ବର ପ୍ରଥମ ତିନି ପଦରେ ଏହିପରି ଲେଖା ଅଛି, ସେହି ଅକ୍ଷସ୍ୱରସ ରାଜା ଦେଶ ଓ ସମୁଦ୍ରସ୍ଥ ଉପଦ୍ୱୀପ ସମୂହରେ କର ବସାଇଲା, ପୁଣି ତାହାର ପରାକ୍ରମ ଓ ପ୍ରଭାବର ସବୁ କଥା, ଆଉ ରାଜା ମର୍ଦ୍ଦଖୟକୁ ଯେଉଁ ମହତ୍ତ୍ୱ ଦେଇ ଉଚ୍ଚପଦରେ ନିଯୁକ୍ତ କଲା, ତହିଁର ସମ୍ପୂର୍ଣ୍ଣ ବିବରଣ କି ମାଦୀୟ ଓ ପାରସ୍ୟ ଦେଶର ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ନାହିଁ। କାରଣ ଜିହୁଦୀୟ ମର୍ଦ୍ଦଖୟ ଅକ୍ଷସ୍ୱରସ ରାଜାର ପ୍ରଧାନମନ୍ତ୍ରୀ ହୋଇ ଜିହୁଦୀୟ ଲୋକମାନଙ୍କ ମଧ୍ୟରେ ମହାନ ଓ ଆପଣା ଭ୍ରାତୃ ସମୂହ ମଧ୍ୟରେ ପ୍ରିୟପାତ୍ର ଓ ଆପଣା ଲୋକଙ୍କର ମଙ୍ଗଳାନ୍ୱେଷୀ, ପୁଣି ଆପଣା ସମସ୍ତ ବଂଶ ପ୍ରତି ଶାନ୍ତିବାଦୀ ଥିଲା। ପ୍ରିୟ ବନ୍ଧୁ, ମର୍ଦ୍ଦଖୟ ଜିହୁଦୀମାନଙ୍କ ନିମନ୍ତେ ଶାନ୍ତିକାରକ ହେଲେ। ସେ ଆପଣା ଲୋକମାନଙ୍କର ମଙ୍ଗଳ ଅନ୍ୱେଷଣ କଲେ ଓ ସେ ସମସ୍ତଙ୍କ ନିକଟରେ ପ୍ରିୟପାତ୍ର ହେଲେ। ହାମନ୍ଙ୍କ ସ୍ଥାନରେ ସେ ପ୍ରଧାନମନ୍ତ୍ରୀ ପଦର ଅଧିକାରୀ ହେଲେ। ବାସ୍ତବରେ ଈଶ୍ୱରଙ୍କର ବିଧାନ ବଡ଼ ବିଚିତ୍ର, ତାହା କେବଳ ତାହାଙ୍କର ଆଶ୍ରିତମାନେ ହିଁ ବୁଝିବା ନିମନ୍ତେ ସମର୍ଥ ହୋଇପାରିବେ। ପ୍ରିୟ ବନ୍ଧୁ, ଆପଣଙ୍କର ମୋର ଜଣେ ଉଦ୍ଧାରକର୍ତ୍ତା ଅଛନ୍ତି, ଯିଏକି ଦିନେ ଏହି ଜଗତରେ ତାହାଙ୍କର ବାସ୍ତବ ଶାନ୍ତି ପ୍ରତିଷ୍ଠା କରିବେ। ସେ ସେହି ଶାନ୍ତି ରାଜ୍ୟ ପ୍ରତିଷ୍ଠା କରିବେ, କିନ୍ତୁ ଆମେ କ'ଣ ସେହି ଶାନ୍ତିର ସହଭାଗୀ ହୋଇପାରିବା? ହଁ, ହୋଇପାରିବା, ମାତ୍ର ଆମମାନଙ୍କୁ ସେହି ଶାନ୍ତିଦାତାଙ୍କର ଅନ୍ୱେଷଣ କରିବାକୁ ହେବ। ପ୍ରିୟ ବନ୍ଧୁ, ସେଦିନ ଈଶ୍ୱର ଜିହୁଦୀ ଲୋକମାନଙ୍କୁ ସୁରକ୍ଷା କଲେ ଓ ସେ ଆଜି ମଧ୍ୟ ତାହାଙ୍କର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତି ଓ ତାହାଙ୍କର ଖ୍ରୀଷ୍ଟୀୟ ମଣ୍ଡଳୀକୁ ସୁରକ୍ଷା କରନ୍ତି। କିନ୍ତୁ ସେ ଚାହାନ୍ତି ଆମମାନଙ୍କର ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ, କାରଣ ବିଶ୍ୱାସ ବିନା ତାହାଙ୍କର ସନ୍ତୋଷ ପାତ୍ର ହେବା ଅସମ୍ଭବ। ପ୍ରିୟ ବନ୍ଧୁ, ଏଇଠାରେ ଆମେ ଏଷ୍ଟର ବିବରଣ ପୁସ୍ତକଟି ଅଧ୍ୟୟନ କରି ସମାପ୍ତ କରିବାକୁ ଯାଉଅଛୁ। ମାତ୍ର ଆଜି ଆମମାନଙ୍କର ପଦକ୍ଷେପ କ'ଣ? ଆମେ କ'ଣ ଖ୍ରୀଷ୍ଟଙ୍କ ନିମନ୍ତେ ବିପଦଗ୍ରସ୍ତ ହେବାକୁ ପ୍ରସ୍ତୁତ କି? ଆମେ କ'ଣ ଖ୍ରୀଷ୍ଟଙ୍କ ନିମନ୍ତେ ନିଜର ସ୍ୱାର୍ଥ ତ୍ୟାଗ କରିବାକୁ ପ୍ରସ୍ତୁତ କି? ଆମେ କ'ଣ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସରେ ସ୍ଥିର ଅଛୁ କି? ଆମେ କ'ଣ ଅନ୍ୟର ଜୀବନ ନିମନ୍ତେ ଚିନ୍ତିତ କି? ଆଜି ହିଁ ଚିନ୍ତା କରିବାର ବିଷୟ। ତେଣୁ ପ୍ରଭୁ ଆଜି ଆମମାନଙ୍କୁ ସୁଯୋଗ ଦେଇଛନ୍ତି ଯେ ଆମମାନଙ୍କର ଜନ୍ମ ସମୟଠାରୁ ଏପର୍ଯ୍ୟନ୍ତ ଆମେ ପ୍ରଭୁଙ୍କ ପାଇଁ କ'ଣ କରିପାରିଛୁ, ପ୍ରଭୁଙ୍କ ନିମନ୍ତେ ଆମମାନେ କେଉଁ ପ୍ରକାର ପଦକ୍ଷେପ ନେଇପାରିଛୁ, ପ୍ରଭୁଙ୍କର ଗୌରବ ଓ ମହିମା ରକ୍ଷା କରିବା ନିମନ୍ତେ ଆମେ କ'ଣ କରିପାରିଛୁ, ବା ପ୍ରଭୁଙ୍କର ଲୋକମାନଙ୍କ ନିମନ୍ତେ ଆମେମାନେ କ'ଣ କରିପାରିଛୁ? ଆଜି ହେଉଛି ପ୍ରକୃତ ସମୟ ପ୍ରଭୁ ଆଜି ଆମମାନଙ୍କର ଜୀବନକୁ ସମୀକ୍ଷା କରିବା ପାଇଁ ସୁଯୋଗ ଦେଇଛନ୍ତି। କିନ୍ତୁ ଆମମାନେ ଯଦି ନିଜର ଜୀବନକୁ ସମୀକ୍ଷା କରିବା ନାହିଁ, ମାତ୍ର ଆମେ କେବଳ ନିଜର ଇଚ୍ଛା ଅନୁସାରେ ଜୀବନଯାପନ କରିବା, ପ୍ରଭୁଙ୍କର ବାକ୍ୟବୃଦ୍ଧ ଜୀବନଯାପନ କରିବା, ତାହେଲେ ଆମେ କେବେ ହେଲେ ପାପରୁ ଉଦ୍ଧାର ପାଇପାରିବା ନାହିଁ କି ସେହି ଶାନ୍ତି ଓ ଆନନ୍ଦର ଅଧିକାରୀ ହୋଇପାରିବା ନାହିଁ, ବା ଆମମାନଙ୍କ ଜୀବନରେ ବାସ୍ତବ ଆନନ୍ଦ ମଧ୍ୟ ଦେଖାଯିବ ନାହିଁ। ପ୍ରଭୁ ଆମମାନଙ୍କ ପାଇଁ ସେହି ଉଦ୍ଧାରର ପଥ ପ୍ରସ୍ତୁତ କରି ରଖିଅଛନ୍ତି, ଆଉ ସେ ଚାହାନ୍ତି ଆମେ ସେହି ପଥରେ ଯାଇ ସେହି ଅନନ୍ତ ଜୀବନର ଅଧିକାରୀ ହେଉ। ପ୍ରିୟ ବନ୍ଧୁ, ପ୍ରଭୁ ଆଜି ତାଙ୍କର ବାକ୍ୟ ମଧ୍ୟ ଦେଇ ଆମମାନଙ୍କୁ ଏହି ଚାଳନା ଦିଅନ୍ତି, ଏହି ଶିକ୍ଷା ଦିଅନ୍ତି, ଯେପରି ଆମେ ନିଜେ ଉଦ୍ଧାରପ୍ରାପ୍ତ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କର ଉଦ୍ଧାର ନିମନ୍ତେ ଚିନ୍ତା କରୁ। ପ୍ରଭୁ ଯେତେବେଳେ ଆମମାନଙ୍କୁ ପାପରୁ ଉଦ୍ଧାର କରନ୍ତି, ସେ ଚାହାନ୍ତି ଯେପରି ଆମମାନେ ଅନ୍ୟମାନଙ୍କୁ ମଧ୍ୟ ଉଦ୍ଧାର କରୁ। ଆଉ ସେଥିପାଇଁ ହିଁ ସେ ଜଗତକୁ ଆଗମନ କଲେ, ପାପୀ ମନୁଷ୍ୟର ଉଦ୍ଧାର ସାଧନ କଲେ ଏବଂ ଶିଷ୍ୟମାନଙ୍କୁ ପ୍ରସ୍ତୁତ କଲେ ଯେପରି ସେମାନେ ଯାଏ ଅନେକଙ୍କୁ ସେହି ଉଦ୍ଧାରର ପଥରେ କଢ଼ାଇ ଆଣିପାରନ୍ତି, ଯାହାକି ସେଦିନ ମଧ୍ୟ ମର୍ଦ୍ଧକ୍ଷୟ ସାଧନ କରିଥିଲେ। ତେଣୁ ଆସୁ ଏହି ଜଗତରେ କେବଳ ନିଜ ନିମନ୍ତେ ଆମମାନେ ଜୀବନଯାପନ ନ କରୁ, କେବଳ ନିଜର ସୁରକ୍ଷା ପ୍ରତି ଦୃଷ୍ଟି ନ ଦେଉ, ମାତ୍ର ଏହି ଜଗତରେ ଆଜି ଅନେକ ଲୋକ ଯେଉଁମାନେ କି ବିନାଶରେ ପଥରେ ଅଛନ୍ତି, ଯେଉଁମାନେ କି ସେ ବିନାଶ ଆଡ଼କୁ ଗତି କରୁଅଛନ୍ତି, ସେହି ଅନନ୍ତ ନରକ ଆଡ଼କୁ ଗତି କରୁଅଛନ୍ତି, ସେମାନଙ୍କ ଜୀବନକୁ ମଧ୍ୟ ରକ୍ଷା କରୁ। ସେମାନଙ୍କର ସାନ୍ତ୍ୱନାର କାରଣ ହେଉ, ସେମାନଙ୍କର ସୁରକ୍ଷାର କାରଣ ହେଉ, ସେମାନଙ୍କର ଶାନ୍ତିର କାରଣ ହେଉ। ଆଜି ଅନେକ ଅଛନ୍ତି ଯେଉଁମାନେ କି ଜଗତରେ ଅଶାନ୍ତିରେ ଜୀବନ ଅତିବାହିତ କରୁଛନ୍ତି, ସେମାନଙ୍କର ସବୁକିଛି ଅଛି ମାତ୍ର ସେମାନଙ୍କ ଜୀବନରେ ଶାନ୍ତି ନାହିଁ, ତାହେଲେ ସେମାନଙ୍କ ପାଇଁ କିଏ ଶାନ୍ତି ଆଣିଦେବ? ଆମମାନେ ଆଣିଦେଇପାରିବା ନାହିଁ, ମାତ୍ର ଆମମାନେ ସେହି ଶାନ୍ତିକର୍ତ୍ତାଙ୍କୁ ଯଦି ତାହାଙ୍କ ନିକଟରେ ପହଞ୍ଚାଇ ପାରିବା, ତାହେଲେ ସେ ସେମାନଙ୍କୁ ସେହି ଶାନ୍ତି ଦେବେ, ସେମାନଙ୍କୁ ସେହି ପାପରୁ ଉଦ୍ଧାର କରି ଅନନ୍ତ ସୁଖ ଶାନ୍ତିର ଅଧିକାରୀ କରାଇବେ। ପ୍ରଭୁ ପ୍ରତ୍ୟେକଙ୍କୁ ସେହିପରି ସାକ୍ଷମର ଜୀବନଯାପନ କରିବା ପାଇଁ ସାହାଯ୍ୟ କରନ୍ତୁ।
ପୁତଳ ତରଙ୍ଗ ସାଗର ପଥର ଦେଖି ଶଙ୍କା ଭୟ ମନେ ଜାଗେ, ନାହିଁ ତ ମୋ ତରି ମୁନୁ ହେ ନାଉରି କି କରିବ ପାରି ମୋତେ ତେବେ, ସମର୍ପି ନିଜକୁ ତୁମ ପାଦ ତଳେ, ସମର୍ପି ନିଜକୁ ତୁମ ପାଦ ତଳେ, ମହୋଦଧି ପାରି ହେବେ ଜୀବନ ସାଗର ତୀରେ, ସନ୍ଧ୍ୟା ଆସଇ ନାହିଁ ଯେବେ ଜୀବନ ସାଗର ତୀରେ, ସନ୍ଧ୍ୟା ଆସଇ ନାହିଁ ଯେବେ।
ଶ୍ରୋତା, ଆପଣ ଈଶ୍ୱରଙ୍କ ବାକ୍ୟ ଶୁଣିବା ନିମନ୍ତେ ସମୟ ଦେଇଥିବାରୁ ଆମେ ଧନ୍ୟବାଦୀ। ଆପଣ ଯଦି ପ୍ରଭୁ ଯୀଶୁଙ୍କର ବାକ୍ୟ ବିଷୟରେ ଓ ତାହାଙ୍କର ପ୍ରେମ ବିଷୟରେ ଅଧିକ ଜାଣିବାକୁ ଚାହାନ୍ତି, ଯାହାକି ଆପଣଙ୍କୁ ପାପରୁ ଉଦ୍ଧାର ପାଇବା ନିମନ୍ତେ ପଥ ଦେଖାଇବ, ତାହେଲେ ଆମ ସହିତ ପତ୍ର ମାଧ୍ୟମରେ ଅଥବା ଟେଲିଫୋନ୍ ଯୋଗେ ଯୋଗାଯୋଗ କରନ୍ତୁ। ଆମର ଠିକଣା ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲ୍ଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଠିକଣାଟି ଆଉଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲ୍ଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଆମର ଇମେଲ ଆଡ୍ରେସଟି ଲେଖି ରଖନ୍ତୁ, odiattv@radio882.com। ତେବେ ଆଜି ପାଇଁ ଏଠାରେ ରଖୁଛୁ। ପ୍ରଭୁ ଯୀଶୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ନମସ୍କାର।
ଦେଖୁଛି ଦିଗନ୍ତେ ତରିକିଏ ବାହି, ଡାକି କହୁଛ ହାତ ବଢ଼ାଇ, ଚିନ୍ତା ଛାଡ଼ି ମୋ ହାତ ଧରିଲେ, ପାର ଦିଶେ ଖେଳିଯିବି ମୁଁ ତୋତେ, ସମର୍ପି ନିଜକୁ ତୁମ ପାଦ ତଳେ, ସମର୍ପି ନିଜକୁ ତୁମ ପାଦ ତଳେ, ମହୋଦଧି ପାରି ହେବି କେବେ ଜୀବନ ସାଗର। সংঘা আসই নয়ে জীবন সাগর তীরে সংঘা আসই নয়ে বিগত দিনর কথা যেতে বসি মনে।